ମୋ ନାଁ କାବେରୀ ସାହୁ, ମୋ ନିରଙ୍କନଗର। ଆମର ବହୁତ ଦିନ ହେଲାଣି ଲାଇଟ୍ କଟିଯାଇଛି, ଷ୍ଟ୍ରିଟ୍ ଲାଇଟ୍ କଟିଯାଇଛି, ଆହାର ଏପର୍ଯ୍ୟନ୍ତ ରିପେୟାରିଂ କରାଯାଇନି। ଆପଣ ଯଦି ରିପେୟାରିଂ ପାଇଁ କିଛି ପଦକ୍ଷେପ ନିଅନ୍ତେ ବହୁତ ଭଲ ହୁଅନ୍ତା।